ଆଜି ନାଟ୍ୟ ସଂସ୍ଥା ନନ୍ଦନିକର ଜନ୍ମଦିନ, ପ୍ରତିଷ୍ଠା ଦିବସ। ଏହି ଅବସରରେ ଆମେ ନନ୍ଦନିକର ଯାତ୍ରା ସମ୍ପର୍କରେ ଆମେ ଅବଗତ ହେବା, କିଛି କଥାବାର୍ତ୍ତା କରିବା ନନ୍ଦନିକର ସକ୍ରିୟ ସଦସ୍ୟଙ୍କ ସହିତ। ବର୍ତ୍ତମାନ ପ୍ରସଙ୍ଗରେ ପପୁ ଭାଇଙ୍କ ସହିତ କଥା ହେବା, ସେ ଏହାର ଯାତ୍ରାରେ କେଉଁ କେଉଁ ପ୍ରକାରର ଅଭିଜ୍ଞତା ଆସିଛି, ସଫଳତା କ'ଣ ଆସିଛି, କ'ଣ ସାମ୍ନା କରିଛନ୍ତି, ସମସ୍ୟାର ସମାଧାନ କିପରି କରିଛନ୍ତି, ଆଗକୁ କ'ଣ ଦେଖୁଛନ୍ତି, ଏସବୁ ସମ୍ପର୍କରେ ପପୁ ଭାଇଙ୍କ ସହିତ କଥା ହେବା। ଭାଇ, ଆପଣଙ୍କୁ ଅଭିନନ୍ଦନ ନନ୍ଦନିକର ଜନ୍ମଦିନରେ। କେମିତି ଦେଖୁଛନ୍ତି ନନ୍ଦନିକର ଏଇ ଯାତ୍ରାକୁ?
ପ୍ରଥମ ନମସ୍କାର ସମସ୍ତଙ୍କୁ, ଆଜିର ଏଇ ଅବସରରେ ଶୁଭେଚ୍ଛା ଜଣାଇବି। ଯେହେତୁ ଦୀର୍ଘ 10 ବର୍ଷ ଆମେ ଅତିକ୍ରମ କରିସାରିଲୁଣୁ, ନାନ୍ଦନିକ ଥିଏଟର ଗ୍ରୁପ ପ୍ରଥମେ ଆରମ୍ଭ ହୋଇଥିଲା କୋରାପୁଟରେ, ଯେ ଏ ଅଞ୍ଚଳରେ କିଛି ନାଟ୍ୟ ସାହିତ୍ୟକୁ ବିକାଶ କରିବା ପାଇଁ ନାଟକ କରିବା, ତା ସହିତ ନାଟକ ଲେଖିବା, ନାଟକକୁ ନେଇ ବିଭିନ୍ନ କର୍ମଶାଳା କରିବା ଭିତରେ, ସେମିତି ଅଜବ ରାଜା ଗଜବ କଥା ଥିଲା ନାନ୍ଦନିକ ଥିଏଟର ଗ୍ରୁପର ପ୍ରଥମ ପ୍ରଡ଼କ୍ସନ୍। ପ୍ରଫେସର ସୌରଭ ଗୁପ୍ତାଙ୍କ ନିର୍ଦ୍ଦେଶନାରେ ଆମେ ତାକୁ କରିଥିଲୁ। ପରବର୍ତ୍ତୀ ପର୍ଯ୍ୟାୟରେ ଅନେକ ଜାଗାରେ, କଲିକତା ଠାରୁ ଆରମ୍ଭ କରି ଭୁବନେଶ୍ୱର, ନବରଙ୍ଗପୁର, ବହୁ ଜାଗାରେ ସେ ନାଟକ ଲୋକପ୍ରିୟତା ପାଇଥିଲା। ତା ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଅନେକ ନାଟକ କରିଛୁ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ। ଚେଷ୍ଟା ରହିଛି ସବୁବେଳେ ସମାଜକୁ କିଛି ବାର୍ତ୍ତା ଦେବା ପାଇଁ, ସମାଜକୁ ସୁଧାରିବା ପାଇଁ ନାଟକ ମାଧ୍ୟମରେ ଯାହା କିଛି କରାଯାଇପାରିବ। ଜୀବନଟା ଗୋଟାଏ ନାଟକ, ଏ ନାଟକ ଭିତରେ କେତେ ଅଭିନୟ କରିବାକୁ ପଡ଼େ, କିନ୍ତୁ ସବୁଠୁ ବଡ଼ କଥା ହେଉଛି ସେ ନାଟକକୁ ବଞ୍ଚାଇ ରଖିବା ପାଇଁ ଯେଉଁ ପ୍ରୟାସ ଆମେ କଲୁ, ତା ଭିତରେ ବହୁତ ଗୁଡ଼ାଏ ବାଧାବିଘ୍ନ ଆସିଛି। କାହିଁକି କୋରାପୁଟରେ ସେମିତି ମଞ୍ଚଟିଏ ନାହିଁ ଆଜି ପର୍ଯ୍ୟନ୍ତ, ତ ପେସାଦାର ରଙ୍ଗମଞ୍ଚ ନଥିବାରୁ ଏଠି ନାଟକ କରିବା ପାଇଁ ସମସ୍ୟା ଉପୁଜିଛି। ସେତେବେଳେ ପୁଣି ଚିନ୍ତା କରୁଛୁ ଯେ କେମିତି ଗୋଟାଏ ଖୋଲା ମଞ୍ଚରେ ଯେମିତି ଲୋକନାଟକ ହୁଏ ସେ ପ୍ରକାର ଲୋକନାଟକ କରିବୁ। ସେଥିପାଇଁ ସେତେବେଳେ ଆମକୁ ମଝିରେ ସଙ୍ଗୀତ ନାଟକ ଏକାଡ଼େମୀ ମଧ୍ୟ ସହଯୋଗ କରିଥିଲା, ଆମେ ଲୋକଯାତ୍ରା କରିଥିଲୁ ଯେଉଁଠି ଭାରତବର୍ଷର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଲୋକଯାତ୍ରା ଦଳ ଆଣିକି ଏଠି ନାଟକ ପରିବେଷିତ ହୋଇଥିଲା। ତାପରେ ପୁଣି ପରବର୍ତ୍ତୀ ପର୍ଯ୍ୟାୟ ଦେଓମାଳୀ ଜାତୀୟ ନାଟ୍ୟ ମହୋତ୍ସବ ଆମେ ଦୀର୍ଘ ବର୍ଷ ଧରିକି କରିଆସୁଛୁ, ବିଭିନ୍ନ ଭାଷାର ନାଟକକୁ ଆଣିକି ଏଠି ମଞ୍ଚସ୍ଥ କରିଛୁ, କିନ୍ତୁ ସେଇ ଦୁଃଖ ଯେ ମଞ୍ଚଟିଏ ନାହିଁ, ଉପଯୁକ୍ତ ମଞ୍ଚଟିଏ। ତେଣୁ ଚେଷ୍ଟା ଚାଲିଛି ତା ଭିତରେ ଆମେ ଏ ଅଞ୍ଚଳରେ ଗୋଟେ ଭଲ ନାଟ୍ୟମଞ୍ଚ କରିବା ପାଇଁ, ଏଠୁ ନୂଆ କଳାକାରଙ୍କୁ ସୃଷ୍ଟି କରିବା ପାଇଁ। ସେଇଥିପାଇଁ ପ୍ରତ୍ୟେକ ବର୍ଷ ଆମେ ଦେଓମାଳୀ ଜାତୀୟ ନାଟ୍ୟ ମହୋତ୍ସବ ମଧ୍ୟ ଯୁବ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରୁଛୁ ଅସୀମ ବସୁ ମେମୋରିଆଲ ଆୱାର୍ଡ ଦ୍ୱାରା। ତେଣୁ କେତେବେଳେ ରଙ୍ଗମଞ୍ଚକୁ ନେଇକି ଚର୍ଚ୍ଚା କରିଛୁ, କେତେବେଳେ କଳାକାରଙ୍କର ବିଭିନ୍ନ କୃତିକୁ ନେଇକି ଚର୍ଚ୍ଚା କରିଛୁ। ଏଇ ତ ହେଉଛି ଦୁଃଖ ସୁଖ ଜୀବନ ଭିତରେ ଆମ ନାଟକର ଜୀବନ, କିନ୍ତୁ କଳାକାର ଗୋଟାଏ ଜିନିଷ ଚାହେଁ, ଦର୍ଶକର ତାଳିଟିଏ, ନହେଲେ ସେମାନଙ୍କୁ ଭଲ ପାଇବା ଦ୍ୱିପଦ। ସେଇ ହସ ହସ ମୁହଁ, ସେମାନଙ୍କ ଭଲ ପାଇବାକୁ ନେଇ ଆମ ନାଟକର ଯାତ୍ରା ଚାଲିଛି, ଚାଲିଥିବ, ଆଶା କରୁଛୁ ଆପଣମାନେ ଏମିତି ଭଲ ପାଉଥିବେ, ନାନ୍ଦନିକ ଥିଏଟର ଗ୍ରୁପ ଏମିତି ଆଗେଇ ଚାଲିଥିବ।
ମନିଦୀପ ଜି, ଆପ୍ ଏକ କଲାକାର ହେଁ ଅର୍ କୋରାପୁଟ କଲାକାର ଅର୍ ନାନ୍ଦନିକ, ଏ ତିନୋକୁ ଅଗର ଆପ୍ ଏକ ସାଥ ଦେଖେଙ୍ଗେ ତ କୈସେ ଦେଖେଙ୍ଗେ?
ନାନ୍ଦନିକ, କୋରାପୁଟ ଅର୍ କଲାକାର, ଇନ୍ ତିନକୁ ମୁଁ ଏକ ହି ଲାଙ୍ଗୁଏଜ ମେ ଜୋଡ଼ନା ଚାହତି ହୁଁ। ଓ ହେ କେ ନାନ୍ଦନିକ ହେ କୋରାପୁଟ କା ଲଡ଼କା ବୋଲ ସକତେ, ଲଡ଼କି ବୋଲ ସକତେ। ଜିସ୍ ତରହ ସେ ଏକ ପରିବାର ମେ ଏକ ବଚ୍ଚା ବଡ଼ା ହୋତା ହେ, ଉସି ତରହ ସେ ନାନ୍ଦନିକ ବଡ଼ା ହୋ ରହା ହେ। ନାନ୍ଦନିକ କା ହର କିସି କେ ଏକ ଏକ ସହଯୋଗ ସେ ନାନ୍ଦନିକ ଆଜ ଯାକେ ଉନକା 10th ଇୟର କମ୍ପ୍ଲିଟ କିଏ। और जिस तरह से पेरेंट्स लोग एक बच्चे को कुछ गलत होने से डांटते हैं, कुछ अच्छा होने से शाबाशी देते हैं, उसी तरह हर कदम में नांदनिक को कोरापुट से ऐसा ही सपोर्ट मिला है, गलत होने से ऐसा ही डांट मिला है, और क्या करना चाहिए क्या नहीं करना चाहिए, क्या होने से नांदनिक और भी अच्छा हो सकता है, उसका सजेशन भी मिला है। और इसलिए मैं कोरापुट के ऊपर, कोरापुट के हर किसी को, वो चाहे हमारा दोस्त हो चाहे दुश्मन हो, जो जो भी हो, उन सबको नंदनिक के तरफ से थैंक यू बोलना चाह रहे, क्योंकि जैसे सपोर्ट का ज़रूरत होता है किसी को बड़ा होने में, ऐसे क्रिटिसाइज़ का भी ज़रूरत होता है। क्रिटिसाइज़ नहीं होने से कोई भी बच्चा आगे नहीं बढ़ते। उनके अंदर क्या कमियां है, क्या कमती है, क्या अच्छा है, वो तब निखर के आते हैं जब क्रिटिसाइज़ होता है। क्रिटिसाइज़ कुछ भी हो, पॉजिटिव हो नेगेटिव हो, क्रिटिसिज्म होना चाहिए। हाँ, मेरा सहयोगी दोस्त सोमेंद्र सोइन ने बोले, जो इधर हमारा थिएटर ग्रुप, थिएटर स्टेज नहीं है उस तरह से, लेकिन मेरा बोलना यही है, जो थिएटर स्टेज नहीं होने से जो प्रॉब्लम नंदनिक फेस किए, वो चाहे उनको आगे जाके बहुत सारा सपोर्ट और भी मिलेगा, क्योंकि जब कोई बच्चा बचपन से बहुत प्रॉब्लम फेस करके, बहुत सारा एडजस्टमेंट करके बड़े होते हैं, तब जाके वो, जब उनका फ्यूचर आता है, वो उनका जो बेस होता है वो बहुत स्ट्रांग हो जाता है। तो थैंक यू, और आप सबका साथ हो, यही हम लोग का कोशिश है।
वर्तमान हमें बोलरथ सारंक सहित कथाबार्ता करिबा, କାରଣ ସେ ନନ୍ଦନିକର ଆରମ୍ଭ ଦିନଠାରୁ ଆଜି ପର୍ଯ୍ୟନ୍ତ ସଂଶ୍ଳିଷ୍ଟ ହୋଇ ଅଛନ୍ତି, ଏବଂ ଶହୀଦ ଲକ୍ଷ୍ମଣ ନାୟକଙ୍କର ଜୀବନୀକୁ ନେଇ ଏକ ନାଟକ ମଧ୍ୟ ସେ ରଚନା କରିଛନ୍ତି ଏଇ ନନ୍ଦନିକ ପାଇଁ। ତେବେ ନନ୍ଦନିକ ସହିତ ତାଙ୍କର ଯେଉଁ ଅଭିଜ୍ଞତା, ସେ ଭିତରେ ନନ୍ଦନିକକୁ କେମିତି ଦେଖିଛନ୍ତି ସେ ସାର୍?
ଧନ୍ୟବାଦ ଶାନ୍ତକର ବାବୁ। ଆଜିକି 9 ବର୍ଷ ହେଲା ମୁଁ ନନ୍ଦନିକ ଦେଖି ଆସୁଛି। ପ୍ରଥମେ ଯେତେବେଳେ ନନ୍ଦନିକ ତା'ର ପଥପ୍ରାନ୍ତ ନାଟକ ଏଇ ଦଣ୍ଡକାରଣ୍ୟ ଏଇ ରାସ୍ତା ଉପରେ କରିଥିଲେ, ପ୍ରକୃତରେ ସେତେବେଳେ ମୁଁ ଆଚମ୍ବିତ ହୋଇଥିଲି ଯେ ଜଣେ ବାହାରୁ ଲୋକଟିଏ ଆସି ଏ ଅଞ୍ଚଳରେ କଳାକୁ ସୁଦୃଢ଼ କରିବା ପାଇଁ କିପରି ଲୋକଙ୍କୁ ଉତ୍ସାହିତ କରିପାରୁଛି। ଏବଂ ସେଇଦିନଠୁ ଦେଖୁଛି 9 ବର୍ଷ ଧରି ଅଦ୍ୟାବଧି ତାଙ୍କର ସେଇ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କେବଳ ଗୋଟିଏ ନାଟକ ନୁହେଁ, କେବଳ ନାଟକ କରିବା ନୁହେଁ, ନାଟକକୁ ପ୍ରୋତ୍ସାହିତ କରିବା, ବିଭିନ୍ନ ସ୍କୁଲ ବିଭିନ୍ନ ସଂସ୍ଥାରେ ଛୋଟ ଛୋଟ ଶିଶୁମାନଙ୍କୁ ନାଟକ ଶିଖାଇବା, ବିଭିନ୍ନ ରାଜ୍ୟର ନାଟକକୁ କୋରାପୁଟ ଦର୍ଶକ ଆଗରେ ପ୍ରତିଷ୍ଠିତ କରାଇବା, ଅନୁଷ୍ଠିତ କରାଇବା, ଏବଂ ନାଟକ ଦିଗରେ ଅନ୍ୟମାନଙ୍କୁ ପ୍ରରୋଚନା ଏବଂ ଉଦ୍ବୋଧନ ଦେବାରେ ଏମାନଙ୍କର ଯେଉଁ ଭୂମିକା ରହିଛି, ନାନ୍ଦନିକ ଏଥିରୁ ମନେ ପଡ଼ୁଛି, ଜଣାପଡ଼ୁଛି ଯେ ନାନ୍ଦନିକ ଏକ ସ୍ୱତନ୍ତ୍ର ନାଟ୍ୟ ଅନୁଷ୍ଠାନ ଯାହା ଆଗକୁ ଆଗକୁ ଆହୁରି ଯିବ ଏବଂ ନାଟ୍ୟ ଜଗତକୁ ସେ ତା'ର ଅବଦାନ ନିଶ୍ଚୟ ପ୍ରତିଷ୍ଠିତ କରିପାରିବ। ଦିନ ଆସିବ ନାନ୍ଦନିକ କୋରାପୁଟ ଜିଲ୍ଲା ପାଇଁ ଗୌରବ ଆଣିଦେବ, ଏ ବିଶ୍ୱାସ ମୋର ଅଛି। ଏବଂ ଏବେ ପର୍ଯ୍ୟନ୍ତ ମଧ୍ୟ କେବଳ ଭୁବନେଶ୍ୱର ନୁହେଁ, କଲିକତା ପର୍ଯ୍ୟନ୍ତ କୋରାପୁଟ ନାଟକକୁ ନେଇ ଉପସ୍ଥାପନ କରିଛନ୍ତି, ସେଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଦେବା ଏବଂ ଆଗକୁ ଆଗକୁ ଏମାନେ ଆହୁରି ଉତ୍ତରୋତ୍ତର ଉନ୍ନତି କରିବେ ବିଶ୍ୱାସ ମୋର ଅଛି।
ଧନ୍ୟବାଦ ସାର୍। ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଶୁଣୁଥିଲେ ନନ୍ଦନିକର ଯାତ୍ରା ସମ୍ପର୍କରେ, ନନ୍ଦନିକର ଜନ୍ମଠାରୁ ଆରମ୍ଭ କରି ଆଜି ଜନ୍ମଦିନ ପର୍ଯ୍ୟନ୍ତ। ତେବେ ଆମେ ସମସ୍ତେ ଆଶା କରିଛେ ଯେ ନନ୍ଦନିକ କିପରି ଭାବରେ ଆଗକୁ ଆଗକୁ ବଢ଼ି ଚାଲିବ, କାରଣ ନନ୍ଦନିକ ବଢ଼ିବା ସହିତ କୋରାପୁଟର କଳା ଆଗକୁ ବଢ଼ିବ, କୋରାପୁଟର କଳାକାର ମଧ୍ୟ ଆଗକୁ ବଢ଼ିବେ, କୋରାପୁଟର ନାଟ୍ୟ ପରମ୍ପରା ଏବଂ ନାଟ୍ୟ ଯେଉଁ ପରିବେଶ ତାହା ମଧ୍ୟ ଆଗକୁ ବଢ଼ିବ, ତେଣୁ ନନ୍ଦନିକ ସହିତ କୋରାପୁଟ ବଢ଼ିବ ଏଇ ଆଶା ସମସ୍ତେ କରିଛନ୍ତି। ତେଣୁ ଆମେ ପୁଣି ଥରେ ନନ୍ଦନିକୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ରେଡ଼ିଓ କୋରାପୁଟର ଶ୍ରୋତାଙ୍କୁ ଆମେ ପୁଣି ଥରେ ଅଭିନନ୍ଦନ ଜଣାଉଛୁ ଯେ ସେମାନେ ଏତେ ସମୟ ଧରି ଆମ ସହିତ ସେମାନେ ଶୁଣିଛନ୍ତି ନନ୍ଦନିକର ଯାତ୍ରା ସମ୍ପର୍କରେ। ଏହିପରି ଆପଣ ଲାଗି ରୁହନ୍ତୁ ରେଡ଼ିଓ କୋରାପୁଟ ସହିତ, ପୁଣି ଥରେ ଆଉ ଏକ ବିଷୟକୁ ନେଇ ଆସନ୍ତା ଥର ପୁଣି ଥରେ ଆପଣଙ୍କ ସହିତ କଥାବାର୍ତ୍ତା କରିବା। ସେତିକି ପର୍ଯ୍ୟନ୍ତ ବିଦାୟ ନେଉଛି, ନମସ୍କାର।